ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ୟୁକ୍ରେନ୍ ବିବାଦର ସମାଧାନ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ପ୍ୟାରିସ୍ ପାରାଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଥିବା ନବଦୀପ ସିଂହଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଭାରତ ଉପସାଗରୀୟ ସହଯୋଗ ପରିଷଦର ପ୍ରଥମ ବିଦେଶମନ୍ତ୍ରୀ ବୈଠକରେ ଯୋଗଦେବା ପାଇଁ ଆଜି ରିୟାଦ୍ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, ଏବଂ ୟୁଏସ୍ ଓପନ୍ ଟାଇଟଲ୍ ଜିତିଲେ ବେଲାରୁଷ୍ର ଦ୍ୱିତୀୟ ମାନ୍ୟତାପ୍ରାପ୍ତ କ୍ରୀଡ଼ାବିତ୍ ଆରିନା ସାବାଲେଙ୍କା। ୟୁକ୍ରେନ୍ ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ଭଳି ଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ସଙ୍କଟର ମୁକାବିଲା ପାଇଁ ଭାରତର ପ୍ରୟାସକୁ ସ୍ୱୀକାର କରିବାର 48 ଘଣ୍ଟାରୁ କମ୍ ସମୟ ମଧ୍ୟରେ ମେଲୋନି ଏହି ମନ୍ତବ୍ୟ ଦେଇଛନ୍ତି। ଗତକାଲି ଉତ୍ତର ଇଟାଲୀରେ ୟୁକ୍ରେନ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସ୍କିଙ୍କ ସହ ସାକ୍ଷାତ କରିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ କିଭ୍ ଗସ୍ତ କରିଥିଲେ ଏବଂ ଶ୍ରୀ ଜେଲେନ୍ସ୍କିଙ୍କୁ ଜଣାଇଥିଲେ ଯେ ଉଭୟ ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ସମୟ ନଷ୍ଟ ନ କରି ଆପୋଷ ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଯୁଦ୍ଧ ଆରମ୍ଭରୁ ଭାରତ ଶାନ୍ତି ସ୍ଥାପନ ପକ୍ଷରେ ରହିଛି ଏବଂ ଏହି ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ମଧ୍ୟସ୍ଥତା କରିବାକୁ ଚାହିଁବେ ବୋଲି ଶ୍ରୀ ମୋଦି କହିଥିଲେ। ପ୍ୟାରିସ୍ରେ ଚାଲିଥିବା ପାରା ଅଲିମ୍ପିକ୍ସ କ୍ରୀଡ଼ାରେ ଭାରତ ଆଉ 2 ପଦକ ହାସଲ କରି ନିଜର ଆଧିପତ୍ୟ ବିସ୍ତାର କରିଛି। ପୁରୁଷ ଜାଭେଲିନ୍ ଥ୍ରୋ F-41 ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇରାନୀ କ୍ରୀଡ଼ାବିତ୍ଙ୍କୁ ଅନୁପଯୁକ୍ତ ଆଚରଣ ପାଇଁ ଅଯୋଗ୍ୟ ଘୋଷଣା କରାଯିବା ପରେ ନବଦୀପ ସିଂହ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା 200 ମିଟର T12 ଟ୍ରାକ୍ ପ୍ରତିଯୋଗିତାରେ ଧାବିକା ସିମରନ ଶର୍ମା କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତ 7 ସ୍ୱର୍ଣ୍ଣ, 9 ରୌପ୍ୟ ଓ 13 କାଂସ୍ୟ ସହ ମୋଟ 29 ପଦକ ହାସଲ କରି ତାଲିକାର 16 ସ୍ଥାନରେ ରହିଛି। ପ୍ୟାରିସ୍ ପାରାଅଲମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ F-41 ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିବା ନବଦୀପ ସିଂହଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ନବଦୀପ ଦେଶକୁ ଗର୍ବିତ କରିଛନ୍ତି। ସେ କହିଛନ୍ତି ନବଦୀପଙ୍କ ସଫଳତା କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣା ଅଟେ। ମହିଳା 200 ମିଟର T12 ବର୍ଗରେ କାଂସ୍ୟ ପଦକ ଜିତିଥିବା ସିମରନ ଶର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ସିମରନଙ୍କ ସଫଳତା ଝିଅମାନଙ୍କ ପାଇଁ ପ୍ରେରଣା, ଭବିଷ୍ୟତରେ ସିମରନ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ସିମରନ ଶର୍ମାଙ୍କ କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ଦୃଢ଼ତା ତାଙ୍କୁ ଏହି ଅବିଶ୍ୱସନୀୟ ସଫଳତା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସିମରନ ଶର୍ମାଙ୍କ ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ, ଉତ୍କର୍ଷତା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଉଲ୍ଲେଖନୀୟ ଦକ୍ଷତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପଶ୍ଚିମବଙ୍ଗ ଚିକିତ୍ସା ପରିଷଦ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ପୂର୍ବତନ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଆସନ୍ତା 72 ଘଣ୍ଟା ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ତାଙ୍କ ପଞ୍ଜୀକରଣ ବାତିଲ କରାଯିବ ବୋଲି ପରିଷଦ କହିଛି। ମେଡିକାଲ କଲେଜ ପରିଚାଳନାରେ ଆର୍ଥିକ ଅନିୟମିତତା ଓ ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଛି। ସୂଚନାଯୋଗ୍ୟ, ଆର୍ଥିକ ଅନିୟମିତତା ମାମଲା ନେଇ ସିବିଆଇ ସନ୍ଦୀପ ଘୋଷଙ୍କୁ ପୂର୍ବରୁ ଗିରଫ କରିସାରିଛି। ଭାରତ ଉପସାଗରୀୟ ସହଯୋଗ ପରିଷଦର ପ୍ରଥମ ବିଦେଶ ମନ୍ତ୍ରୀ ବୈଠକରେ ଯୋଗଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସାଉଦି ଆରବର ରିୟାଦ୍ ଗସ୍ତ କରିବେ। ଦୁଇଦିନିଆ ଗସ୍ତରେ ସେ ଜିସିସି ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଜିସିସି ଅଞ୍ଚଳ ଭାରତ ପାଇଁ ଏକ ପ୍ରମୁଖ ବାଣିଜ୍ୟ ସହଯୋଗୀ ଭାବରେ ଉଭା ହୋଇଛି ଏବଂ ସେଠାରେ ପ୍ରାୟ 8.9 ନିୟୁତ ଭାରତୀୟ ପ୍ରବାସୀ ସମୁଦାୟ ବାସ କରନ୍ତି। ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ଜିସିସି ମଧ୍ୟରେ ସହଯୋଗ ଦୃଢ଼ କରିବା ପାଇଁ ସୁଯୋଗ ସୃଷ୍ଟି କରିବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର ମଙ୍ଗଳବାରଠାରୁ ଦୁଇଦିନିଆ ଜର୍ମାନ ଗସ୍ତରେ ଯିବେ। ଏହା ତାଙ୍କର ତୃତୀୟ ଦ୍ୱିପାକ୍ଷିକ ବର୍ଲିନ୍ ଗସ୍ତ। ଉଭୟ ଭାରତ ଏବଂ ଜର୍ମାନୀ ଏକ ଦୃଢ଼ ରଣନୈତିକ ଭାଗିଦାରୀ ଅଂଶୀଦାର ଏବଂ ଜର୍ମାନୀ ଭାରତର ଅନ୍ୟତମ ପ୍ରମୁଖ ବାଣିଜ୍ୟ ସହଯୋଗୀ ଓ ବୃହତ୍ତମ ପ୍ରତ୍ୟକ୍ଷ ବିଦେଶୀ ନିବେଶକଙ୍କ ମଧ୍ୟରୁ ଅନ୍ୟତମ। ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜର୍ମାନୀର ଫେଡେରାଲ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଜୟଶଙ୍କର ଚଳିତ ମାସ 12 ତାରିଖରୁ ସ୍ୱିଜରଲ୍ୟାଣ୍ଡର ଜେନେଭା ଗସ୍ତ କରିବେ। ଜେନେଭାରେ ବହୁସଂଖ୍ୟକ ଜାତିସଂଘ ସଂସ୍ଥା ଏବଂ ଅନ୍ତର୍ଜାତୀୟ ସଂଗଠନ ମୁଖ୍ୟମାନଙ୍କ ସହ ସେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ନୂଆ ପ୍ରଧାନମନ୍ତ୍ରୀ ଭାବେ ମିସେଲ୍ ବାର୍ନିୟନ୍ଙ୍କୁ ନିଯୁକ୍ତ କରିବା ନିଷ୍ପଭିକୁ ବିରୋଧ କରି ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ୟାରିସ୍ ସହର ସମେତ ବିଭିନ୍ନ ସହରରେ ବିକ୍ଷୋଭକାରୀମାନେ ଏହି ନିଷ୍ପଭିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି। ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ସରକାର ଅର୍ଥ ସଚିବ ଭାବେ ନିଯୁକ୍ତ କରିଛନ୍ତି। 1987 ବ୍ୟାଚ୍ର ଓଡ଼ିଶା କ୍ୟାଡରର ଅଧିକାରୀ ଶ୍ରୀ ପାଣ୍ଡେ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ଦୁଇଟି ପ୍ରମୁଖ ବିଭାଗ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ଏବଂ ନିବେଶ ଓ ପବ୍ଲିକ୍ ଆସେଟ୍ ମ୍ୟାନେଜ୍ମେଣ୍ଟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2025 ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ 15 ତାରିଖ ରହିଛି। ପ୍ରତିବର୍ଷ ଜାନୁଆରୀ ମାସରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଆୟୋଜନ କରାଯାଇଥାଏ ଏବଂ ଚଳିତ ବର୍ଷ ଡିସେମ୍ବର 26 ତାରିଖରେ ବୀର ବାଲ୍ ଦିବସ ଅବସରରେ ଏହା ଘୋଷଣା କରାଯିବ। ପିଲାଙ୍କ ଶକ୍ତି, ସଂକଳ୍ପ, ଦକ୍ଷତା, ଉତ୍ସାହ ଓ ଧୈର୍ଯ୍ୟକୁ ସମ୍ମାନ ଜଣାଇବା ଏହି ପୁରସ୍କାରର ଉଦ୍ଦେଶ୍ୟ। 5 ବର୍ଷରୁ ଅଧିକ ଏବଂ 18 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହି ପୁରସ୍କାର ନିମନ୍ତେ ନାମାଙ୍କନ ଦାଖଲ କରାଯାଇପାରିବ। ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଗସ୍ତକାଳରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଭାରତ ମଧ୍ୟରେ ପୂର୍ବରୁ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଆଲୋଚନା ପର୍ଯ୍ୟାଲୋଚନା ହେବ। ଶେଖ୍ ଖାଲିଦ୍ଙ୍କ ସହ ୟୁଏଇର ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଏବଂ ପ୍ରମୁଖ ଅର୍ଥନୈତିକ ଅଂଶୀଦାରଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗସ୍ତକାଳରେ ସେ ଭାରତର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନାରେ ଉଭୟ ଦେଶ ଏବଂ ସେଠାକାର ଜନସାଧାରଣଙ୍କ ପାରସ୍କରିକ ଲାଭ ପାଇଁ ପୂର୍ବରୁ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଆଧାର କରି ପ୍ରମୁଖ ଅର୍ଥନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଉପାୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଫାଉଣ୍ଡେସନ୍ ଆଶା ବୃତ୍ତି କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ 10,000 ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବ। ଏହି ଯୋଜନାରେ ଷଷ୍ଠ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ 15,000ରୁ 2,00,000 ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଏଥିରେ ଆଇଆଇଟି, ଆଇଆଇଏମ୍ ଏବଂ ବିଦେଶରେ ପଢ଼ିବା ଲାଗି ତଫସିଲଭୁକ୍ତ ଜାତି ଉପଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଅକ୍ଟୋବର 1 ତାରିଖ ସୁଦ୍ଧା ଅନ୍ଲାଇନ୍ରେ ଏସ୍ବିଆଇ ଏଫ୍ଏଏସ୍ଏଚ୍ ସ୍କୋଲାରସିପ୍ .org ୱେବ୍ସାଇଟ୍ରେ ଆବେଦନ କରିପାରିବେ। କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ଡିଭିଜନର ରାମବତାର ମୀନା ନାମକ ଜଣେ ଯାତ୍ରୀ ଟିକେଟ୍ ପରୀକ୍ଷକ ଜଣେ ମହିଳା ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରି ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଦିନ ପୁଣେ ଷ୍ଟେସନରେ ଏକ ଦୂରଗାମୀ ଟ୍ରେନ୍ ପହଞ୍ଚିବା ପରେ ହଠାତ୍ ଯାତ୍ରୀ ଜଣକ ଖସି ପଡ଼ିଥିଲେ ଏବଂ ସେ ଚଳନ୍ତା ଟ୍ରେନ୍ ତଳକୁ ଟାଣି ହୋଇଯିବାର ଆଶଙ୍କା ଥିଲା। ଶ୍ରୀ ମୀନା ଏହି ଘଟଣା ଦେଖି ତୁରନ୍ତ ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଟାଣି ନେଇଥିଲେ। କେନ୍ଦ୍ରୀୟ ରେଳବାଇ ତାଙ୍କର ଏହି ଦୃଷ୍ଟାନ୍ତମୂଳକ ସାହସକୁ ସମ୍ମାନ ଜଣାଇଛି। ୟୁଏସ୍ ଓପନ୍ରେ ବେଲାରୁଷ୍ର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଆରିନା ସାୱାଲେଙ୍କା ଜେସିକା ପେଗୁଲାଙ୍କୁ ସିଧା ସେଟ୍ରେ ପରାସ୍ତ କରି ପ୍ରଥମଥର ପାଇଁ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଏହି ବିଜୟ ସହ ସାୱାଲେଙ୍କା ଅଷ୍ଟ୍ରେଲିଆନ୍ ଓପନ୍ରେ କ୍ରମାଗତ ବିଜୟ ହାସଲ କରି ତୃତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଆର୍ଥର୍ ଆସ୍ ଷ୍ଟାଡିୟମ୍ରେ ଗତକାଲି ରାତିରେ ବେଲାରୁଷ୍ର ସାୱାଲେଙ୍କା ପେଗୁଲାଙ୍କୁ 1:53 ଖେଳରେ 7-5, 7-5 ସେଟ୍ରେ ପରାସ୍ତ କରିଥିଲେ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜି ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ରେ ପ୍ରବଳ ବର୍ଷା ହେବ। ଆସନ୍ତା 7 ଦିନ ମଧ୍ୟରେ ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ୟୁକ୍ରେନ୍ ବିବାଦର ସମାଧାନ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, କହିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନି। ପ୍ୟାରିସ୍ ପାରାଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନବଦୀପ ସିଂଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଭାରତ ଉପସାଗରୀୟ ସହଯୋଗ ପରିଷଦର ପ୍ରଥମ ବିଦେଶ ମନ୍ତ୍ରୀ ବୈଠକରେ ଯୋଗଦେବା ପାଇଁ ଆଜି ରିୟାଦ୍ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ୟୁଏସ୍ ଓପନ୍ ଟାଇଟଲ୍ ଜିତିଲେ ବେଲାରୁଷ୍ର ଦ୍ୱିତୀୟ ମାନ୍ୟତାପ୍ରାପ୍ତ କ୍ରୀଡ଼ାବିତ୍ ଆରିନା ସାବାଲେଙ୍କା।